ମାଥିଉ ପନ୍ଦର ଅଧ୍ୟାୟ। କେତେକ ଫାରୁସି ଓ ଜିହୁଦୀ ଧର୍ମଶାସ୍ତ୍ରୀ ଜେରୁସାଲମରୁ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,
ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉନାହାନ୍ତି?
ଯୀଶୁ କହିଲେ,
ତୁମ୍ଭେ ନିଜର ପରମ୍ପରାଗତ ରୀତିନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? ପରମେଶ୍ୱର କହିଛନ୍ତି, ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ ତାକୁ ବଦ୍ଧ କରାଯିବା ଉଚିତ। କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ ତା ଫଳରେ ଜଣେ ଲୋକ ତାର ପିତାମାତାଙ୍କୁ କହିପାରିବ, ମୁଁ ତୁମ୍ଭକୁ ସାହାଯ୍ୟ କରିପାରିବି ନାହିଁ, କାରଣ ମୋର ଯାହା ସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି। ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା ପିତାମାତାଙ୍କୁ ସମ୍ମାନ ନ ଦେବା ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡ଼ିକୁ ସମ୍ମାନ ଦେଇଛ ଓ ପରମେଶ୍ୱରଙ୍କ ଆଦେଶକୁ ଅବମାନନା କରୁଛ। ତୁମ୍ଭେ ସବୁ କପଟି। ଯିଶାୟ ତୁମ୍ଭମାନଙ୍କ ବିଷୟରେ ଠିକ୍ ଭାବରେ ଏହି ଭବିଷ୍ୟତବାଣୀ କହିଥିଲେ, ଏମାନେ କେବଳ ମୁହଁରେ ମୋର ଆଦର କରନ୍ତି, କିନ୍ତୁ ସେମାନଙ୍କ ମନ କଥା ମୋଠାରୁ ବହୁତ ଦୂରରେ ରହିଥାଏ। ସେମାନେ ମୋତେ ଯେଉଁ ଉପାସନା କରନ୍ତି ତାହା ମୂଲ୍ୟହୀନ। ସେମାନେ ଯେଉଁ ସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।
ଯୀଶୁ ସମବେତ ହୋଇଥିବା ଲୋକମାନଙ୍କୁ ଡାକିଲେ। ସେମାନଙ୍କୁ କହିଲେ,
ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ। ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ, ବରଂ ତାର ମୁହଁରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।
ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ତାଙ୍କୁ କହିଲେ,
ଏସବୁ କରିବା ଫଳରେ ଫାରୁସିମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?
ଯୀଶୁ କହିଲେ,
ଯେଉଁ ଚାରା ମୋର ସ୍ୱର୍ଗୀୟ ପିତା ନିଜେ ଲଗେଇ ନାହାନ୍ତି ସେଗୁଡ଼ିକୁ ସମୂଳ ଉପାଡ଼ି ଦିଆଯିବ। ସେମାନଙ୍କୁ ଛାଡ଼ି ଦିଅ, ସେମାନେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦେଖାଏ, ତେବେ ଉଭୟ ଖାତ ଭିତରେ ଖସି ପଡ଼ିବେ।
ଏ କଥା ଶୁଣି ପିତର କହିଲେ,
ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝାଇ ଦିଅନ୍ତୁ।
ଯୀଶୁ କହିଲେ,
ଏବେ ବି କଣ ତୁମ୍ଭ ବୁଝିବାରେ ଅସୁବିଧା ଅଛି? ତୁମ୍ଭେ କଣ ଜାଣିନ ଯେ ଯେଉଁ ଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ ତାହା ପେଟ ଭିତରକୁ ଯାଏ ଓ ପରିଶେଷରେ ଦେହରୁ ବାହାରିଯାଏ? କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟିରେ କହେ ତାହା ପ୍ରକୃତରେ ତାର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ, କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଚାର, ଯୌନାଚାର, ଚୋରି, ମିଥ୍ୟା ସାକ୍ଷ୍ୟ, ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ। ଏଗୁଡ଼ିକ ମଣିଷକୁ ଅପବିତ୍ର କରିଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବା ଘଟଣା ମଣିଷକୁ ଅପବିତ୍ର କରିପାରେ ନାହିଁ।
ଯୀଶୁ ସେ ସ୍ଥାନ ଛାଡ଼ି ସୋର ଓ ସିଦନ ଅଞ୍ଚଳକୁ ଚାଲିଗଲେ। ସେହି ଅଞ୍ଚଳର ଜଣେ କିଣାଣିଆ ସ୍ତ୍ରୀ ଆସି ବଡ଼ ପାଟି କରି କହିଲା,
ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ମୋ ପ୍ରତି ଦୟା କରନ୍ତୁ, ମୋ ଝିଅ ଦେହରେ ଗୋଟେ ଭୂତ ପଶି ରହିଛି, ମୋ ଝିଅ ଭାରି କଷ୍ଟ ପାଉଛି।
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ,
ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି, ତାକୁ ଚାଲିଯିବାକୁ କହିଦିଅନ୍ତୁ।
ଯୀଶୁ କହିଲେ,
ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକମାନଙ୍କ ପାଇଁ ପଠାଇଛନ୍ତି।
ତାପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା,
ହେ ପ୍ରଭୁ, ମୋତେ ସାହାଯ୍ୟ କରନ୍ତୁ।
ଯୀଶୁ କହିଲେ,
ପିଲାମାନଙ୍କ ଖାଦ୍ୟ ନେଇ କୁକୁରଗୁଡ଼ିକୁ ଦେଇଦେବା ଠିକ୍ କାମ ହେବ ନାହିଁ।
ସେହି ସ୍ତ୍ରୀ କହିଲା,
ହଁ ପ୍ରଭୁ, ଏହା ଠିକ୍ କଥା, କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକା ସବୁ କୁକୁରଗୁଡ଼ିକ ଖାଇଥାନ୍ତି।
ତାପରେ ଯୀଶୁ କହିଲେ,
ହେ ନାରୀ, ତୁମ୍ଭର ଗଭୀର ବିଶ୍ୱାସ ରହିଛି, ତୁମ୍ଭେ ମୋଠାରୁ ଯାହା ଚାହିଁଛ ମୁଁ ତାହା କରିଦେବି।
ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା। ତାପରେ ଯୀଶୁ ସେ ସ୍ଥାନ ଛାଡ଼ି ଚାଲିଗଲେ ଓ ଗାଲିଲି ହ୍ରଦକୂଳରେ ଯାଇ ପହଞ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସେଠାରେ ବସିଲେ। ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଅନେକ ଅନ୍ଧ, ମୁକ, ବଧିର, ଛୋଟା, ଅପଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। ଲୋକେ ଦେଖିଲେ ଯେ ଯେଉଁ ଲୋକ କଥା କହିପାରୁନଥିଲା ସେ କଥା କହିପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହୋଇଛନ୍ତି, ଛୋଟାମାନେ ଚାଲିପାରୁଛନ୍ତି, ଅନ୍ଧମାନେ ପୁଣି ଦେଖିପାରୁଛନ୍ତି। ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ମହିମାଗାନ କଲେ। ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ,
ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଚାଲିଯିବାଟା ମୁଁ ଆଦୌ ଚାହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇଯାଇପାରନ୍ତି।
ଯୀଶୁଙ୍କ ଶିଷ୍ୟମାନେ କହିଲେ,
ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।
ଯୀଶୁ ପଚାରିଲେ,
ତୁମ୍ଭ ପାଖରେ କେତେ ଖଣ୍ଡ ରୁଟି ଅଛି?
ସେମାନେ କହିଲେ,
ସାତ ଖଣ୍ଡ ରୁଟି ଓ କିଛି ଛୋଟ ମାଛ ଅଛି।
ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ। ସେ ସାତ ଖଣ୍ଡ ରୁଟି ଓ ମାଛ ତକ ନେଲେ। ତାପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ, ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତାପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତଟି ଟୋକେଇରେ ଭର୍ତ୍ତି କଲେ। ସେଠାରେ ପ୍ରାୟ 4,000 ପୁରୁଷ ଖାଇଥିଲେ, ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ। ସେମାନେ ଖାଇସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମଗଦାନ ଅଞ୍ଚଳକୁ ଗଲେ।